ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଭାରତ ଗୌରବ ଦାସ। ଜୁହାର। ପହିଲା ମୁଖ୍ୟ ଖବର। ମହିଳା ଆଉ ଛୁଆମାନଙ୍କର ସୁରକ୍ଷା ଦିଗରେ ଥିବା ଆଇନକେ ଅୟତ୍କା କ୍ରିୟାଶୀଳ କରିବାର ଉପରେ ଜୋର୍ ଦେଲେ ପ୍ରଧାନମନ୍ତ୍ରୀ। ସ୍ୱାୟତ୍ତ ଶାସନ ଦିବସ ଅବସରରେ ରାଜ୍ୟର 30 ଜିଲ୍ଲାନ 481 ଭିନ୍ ଭିନ୍ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଆର୍ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ରାଇଜେ ପିଏମ୍ ଉଷା ଯୋଜନା ଲାଗୁ କରବାରକେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଆର୍ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଭିତରେ ସ୍ୱାକ୍ଷରିଥିଲା ଚୁକ୍ତିପତ୍ର। ଆଉର୍ ମହିଳାମାନଙ୍କର ଉପରେ ଅତ୍ୟାଚାର ଆର୍ ଅପରାଧ କରୁଥିବା ଲୋକର ବିରୋଧର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାରକେ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ଦେଶେ ମହିଳାମାନଙ୍କର ଉପରେ ହେଉଥିବା ଅତ୍ୟାଚାର ଆର୍ ଛୁଆମାନଙ୍କର ସୁରକ୍ଷା ଏଛେନ୍ ଚିନ୍ତାର ବିଷୟ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ଆଜି ନୂଆଦିଲ୍ଲୀରେ ଭାରତ ମଣ୍ଡପମ୍ନ ଜିଲ୍ଲା ନ୍ୟାୟପାଳିକାର ଦୁଇଦିନିଆ ରାଷ୍ଟ୍ରୀୟ ସମ୍ମିଳନୀକେ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ ଯେ ମହିଳାମାନଙ୍କର କ୍ଷେତ୍ରଟି ହେଉଥିବା ଅତ୍ୟାଚାର ସମ୍ଭନ୍ଧିତ ମାମଲାମାନଙ୍କର ଯେତିକି ଜଲ୍ଦି ସମାଧାନ ହୋଇପାରବା ସେତେ ଜଲ୍ଦି ମହିଳାଙ୍କର ସୁରକ୍ଷା ସୁନିଶ୍ଚିତ କରାଯାଇପାରବା। ଦେଶେ ମହିଳାମାନଙ୍କର ସୁରକ୍ଷା ଲାଗି ନିୟମ କରାଯାଇଥିଲେ ବି ଇଟାକେ ଆହୁରି ସକ୍ରିୟ ଢଙ୍ଗେ ଲାଗୁ କରବାର ଦରକାର ଅଛେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ଡାକଟିକଟ ଆର୍ ସ୍କାରକୀ ମୁଦ୍ରା ଉନ୍କୋଚନ କରିଛନ୍। ଏହି କାର୍ଯ୍ୟକ୍ରମଟି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଭାରତୀୟ ଆଇନ ବ୍ୟବସ୍ଥା ସହିତ ଯୋଡ଼ି ହୋଇଥିବା ନ୍ୟାୟପାଳିକାର ଭିନ୍ ଭିନ୍ ଭୂମିକା ଉପରେ ଆଲୋକପାତ କରିଥିଲେ। ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ସମାରୋହ ଭୁବନେଶ୍ୱର ଲୋକସେବା ଭବନର ଆୟୋଜ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର 30 ଜିଲ୍ଲାର 151 କୋଟି ଟଙ୍କାର 481 ଭିନ୍ ଭିନ୍ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଆଉ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍। ଇତାର ସହିତ ମୁଖ୍ୟମନ୍ତ୍ରୀ 27 ନୂଆକରି ନିଯୁକ୍ତ ହୋଇଥିବା ପୌର ପ୍ରଶାସନିକ ସେବା ଅଧିକାରୀଙ୍କୁ ନିଯୁକ୍ତିପତ୍ର ଦେଇଛନ୍। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ର ନାଗରିକମାନଙ୍କୁ ସ୍ୱାୟତ୍ତ ଶାସନ ଜରିଏ ମୌଳିକ ସୁବିଧା ଯୋଗାଇ ଦେବାର ଲାଗି ଶାସନଗତ ବ୍ୟବସ୍ଥା ରହିଛି। ଏହି ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଦେଶ ସ୍ୱାଧୀନ ହେବାର ବହୁତ ଆଘନୁ ଲର୍ଡ ରିପନ୍ଙ୍କର ସମୟାନୁ ମୂଲ ହୋଇଥିଲା। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ପୌରପାଳିକାମାନଙ୍କେ ଭାରତ ସରକାରଙ୍କ ତରଫରୁ ଜଳଜୀବନ ମିଶନ ଯୋଜନା ଜରିଏ ଫି ଘରକେ ପିଇବାର ପାଣି ଯୋଗାଇ ଦେବାର ଲାଗି ଲକ୍ଷ୍ୟ ରହିଛି। ଆଇବା ଦିନେ ରାଜ୍ୟର ସବୁ ସହର ଇଲାକାର ବିକାଶ କରାଯିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଏହି କାର୍ଯ୍ୟକ୍ରମଟି ରାଜ୍ୟ ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ରାଇଜେ ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ବଢ଼ାବାର ଲାଗି ଜାତୀୟ ଶିକ୍ଷାନୀତିରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ପିଏମ୍ ଉଷା ଯୋଜନା ଲାଗୁ ହୋଇଛି। ରାଜ୍ୟ କୃଷି ଭବନର ଆଜି ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ଆଉ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଭିତରେ ଏଥିଲାଗି ଗୋଟିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇକରି କହିଛନ୍ତି ଯେ ଏହି ଯୋଜନା ଲାଗୁ ହେବାରୁ ଶିକ୍ଷାର ନୂଆ ଭିଭିଭୂମି ଆଉ ମାନବ ସମ୍ବଳର ବିକାଶ ହେବା। ଏହି ଯୋଜନା ଦକ୍ଷତା ବିକାଶ, ଗବେଷଣା, ନିଯୁକ୍ତି, ଯୋଗ୍ୟ ଶିକ୍ଷା ବିକାଶ ଦେଇ ସାହାଯ୍ୟ ହେବା। ସେ ଆହୁରି କହିଛନ୍ତି ଯେ ବିଶ୍ୱବିଦ୍ୟାଳୟମାନେ ଯେନ୍ତା ନିଜେ ନିଜ ଦ୍ୱାରା ପରିଚାଳିତ ହେବେ ସେଥିଲାଗି ୟୁଜିସିର ନିୟମ ଅନୁସାରେ ସ୍ୱାୟତ୍ତତା ବା ସ୍ୱାଧୀନତା ଦିଆଯିବା। ଏବତକ ରାଜ୍ୟର ଉପାନ୍ତ ଇଲାକାନ 18 ନୂଆ ସରକାରୀ ମହାବିଦ୍ୟାଳୟ ଖୋଲାଯାଇଛି। ଆଦିବାସୀ ଭାଷାର ସୁରକ୍ଷା ଆଉ ପ୍ରଚାର ଲାଗି 26 ଭାଷା ପରୀକ୍ଷାଗାର ନିର୍ମାଣ ଲାଗି ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଏହି କାର୍ଯ୍ୟକ୍ରମଟି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇକରି କହିଛନ୍ତି ଯେ ଜ୍ଞାନ ଆର୍ ପ୍ରତିଭା ହେଉଛି ଓଡ଼ିଆ ପିଲାମାନଙ୍କର ମୂଳ ଆଧାର। ଏତାର ବିକାଶ ହୋଇପାରିଲେ ପିଲାମାନେ ବିଶ୍ୱସ୍ତରରେ ନିଜର ଦକ୍ଷତା ଦେଖାଇପାରିବେ। ଏହି କାର୍ଯ୍ୟକ୍ରମଟି ରାଜ୍ୟର ଭିନ୍ ଭିନ୍ କଲେଜ ଆଉ ବିଶ୍ୱବିଦ୍ୟାଳୟ ବିକାଶ ଲାଗି 500 କୋଟି ଟଙ୍କା ଦିଆଯିବା। ଏଟା ହେବାରୁ ରାଜ୍ୟର 1 କୋଟି ଛାତ୍ରଛାତ୍ରୀ ବିଶ୍ୱସ୍ତରୀୟ ଶିକ୍ଷା ପାଇପାରିବେ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। ଏହି କାର୍ଯ୍ୟକ୍ରମଟି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ, କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଶାସନ ସଚିବ ସୁନୀଲ କୁମାର ବନୱାଲ ଉପସ୍ଥିତ ଥିଲେ। ସାରା ରାଇଜେ 4375 ଅଙ୍ଗନବାଡ଼ି କେନ୍ଦ୍ର ଭଡ଼ାଘରେ ଚାଲିଛି ବୋଲି ବିଭାଗୀୟ ମନ୍ତ୍ରୀ ଆଉ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍। ବିଧାନସଭାର ଏ ବାବଦ ପ୍ରଶ୍ନର ଉତ୍ତର ଦେଇକରି ଶ୍ରୀମତୀ ପରିଡ଼ା କହିଛନ୍ତି ଯେ ଗାଁ ଇଲାକାନ 2000 ଟଙ୍କା ଆଉ ସହର ଇଲାକାନ 6000 ଟଙ୍କା ରାଜ୍ୟ ସରକାର ଭଡ଼ା ବାବଦ ଦେଉଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ମହିଳାମାନଙ୍କର ଉପରେ ଯେନ୍ମାନେ ହିଂସା, ଅପରାଧ ଆର୍ ଅତ୍ୟାଚାର କରୁଥିବେ ସେମାନଙ୍କର ବିରୋଧର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏଫ୍ଆଇଆର୍ ପଞ୍ଜିକରଣରୁ ନେଇକରି ତଦନ୍ତ ପ୍ରକ୍ରିୟାକେ ଜଲ୍ଦି କରାଯିବା, ଇତାର ସହିତ ଦୋଷୀମାନଙ୍କ ବିରୋଧନ ମକଦ୍ଦମା ପରିଚାଳନା ତକ୍ ସବୁ ନ୍ୟାୟିକ ପ୍ରକ୍ରିୟା ଆଇନ ଅନୁସାରେ କରାଯିବା ଆର୍ ଦଣ୍ଡବିଧାନକେ ସୁନିଶ୍ଚିତ କରବାର ଲାଗି ସେ ନିର୍ଦ୍ଦେଶ ଦେଇଛନ୍। ସେଆଡ଼େ ମହିଳା ସୁରକ୍ଷାକେ ନେଇକରି ଖୁବ୍ ଜଲ୍ଦି ଗୋଟିଏ ରାଜ୍ୟସ୍ତରୀୟ ପୁଲିସ୍ ସମ୍ମିଳନୀ ଆୟୋଜନ କରାଯିବା, ମହିଳାମାନଙ୍କୁ ନ୍ୟାୟ ଦେବାର୍ଥେ ଅବହେଳା କରୁଥିବା ପୁଲିସ୍ ଅଧିକାରୀଙ୍କ ବିରୋଧନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର୍କେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ସାରା ରାଇଜେ ଆଜି ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଉଛି। 1992 ମସିହାଥି ପଞ୍ଚାୟତିରାଜ ବ୍ୟବସ୍ଥା ତରଫ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ମୂଲ ହୋଇଥିଲା। ଏହି ଦିବସ ପାଳନ ଅବସରରେ ରାଜ୍ୟର ଭିନ୍ ଭିନ୍ ପୌର ଇଲାକାନ ଲୋକମାନଙ୍କର କ୍ଷମତା ଆଉ ଅଧିକାର ବାବେ ସଚେତନତା କରାବାର ଲାଗି କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ସମ୍ଭଲପୁର ମହାନଗର ନିଗମ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଯୋଗ ଦେଇଥିଲେ। ଏହି ଅବସରରେ ପୁଲିସ୍ ଆଇଜି ଯୋଗ ଦେଇକରି କହିଛନ୍ତି ଯେ ଆଇବା 6 ମାସ ଭିତରେ ସହରର ସବୁ ଜାଗାନ ସିସିଟିଭି ଆଉ ଟ୍ରାଫିକ୍ ଲାଇଟ୍ ଲଗାଯିବା। ନୂଆପଡ଼ା ଜିଲ୍ଲା ଖଡ଼ିଆଲର କଲ୍ୟାଣ ମଣ୍ଡପଠାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ଖଡ଼ିଆଲ ନଗର ଅଧ୍ୟକ୍ଷ ଉଜ୍ଜଲ ଗୁପ୍ତା ଅଧ୍ୟକ୍ଷତା କରିକରି କହିଥିଲେ ଯେ ଖଡ଼ିଆଲ ନଗରର ବିକାଶ ଆଉ ନିର୍ମଳ ସହର ଗଠନ ଲାଗି କାମ କରାଯାଉଛି। ସୋନପୁର ପୌର ପରିଷଦ ସହିତ ତର୍ଭା ଆର୍ ବିନ୍କା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟନ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ସୋନପୁରଠାରେ ହୋଇଥିବା କାର୍ଯ୍ୟକ୍ରମଟି ପୌର ପରିଷଦ ଅଧ୍ୟକ୍ଷା ତାମସୀ ତମସ୍ମିତା ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସୋନପୁର ସହର ଇଲାକାକେ ସ୍ୱଚ୍ଛ ଆର୍ ସୁନ୍ଦର ରଖବାର୍କେ ଜନସହଭାଗିତା ଉପରେ ସେ ଗୁରୁତ୍ୱ ଦେଇଛନ୍। ଦେବଗଡ଼ ପୌର ପରିଷଦ ହୋଇଥିବା କାର୍ଯ୍ୟକ୍ରମଟି ପୌର ପରିଷଦର ଅଧ୍ୟକ୍ଷା ଶାନ୍ତି ମଞ୍ଜୁରୀ ଦେଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମଟି ସଫେଇ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବୌଦ୍ଧ ବିଜ୍ଞାପିତ ପରିଷଦର ଅଞ୍ଚଳର ଭିକାରୀ କଳାମଣ୍ଡପଠାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଯୋଗ ଦେଇକରି ସହରର ବିକାଶ ଲାଗି ପୌର କର୍ମଚାରୀମାନଙ୍କ ସାଙ୍ଗେ ସାଧାରଣ ଲୋକର ଗୁରୁଦାୟିତ୍ୱ ରହିଛି ବୋଲି କହିଛନ୍। ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କେ ପିଲାମାନଙ୍କୁ ଦିଆଯାଉଥିବା ଛତୁଆର ମାନ ଯାଞ୍ଚ ଲାଗି ରାଜ୍ୟ ସରକାରଙ୍କ ତରଫ ପଦକ୍ଷେପ ନିଆଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍। ବିଧାନସଭାର ଆଜି ବିରୋଧୀ ଦଳ ତରଫ ଏ ବାବଦ ଦାବି ଉତ୍ତରଥି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଛତୁଆର ମାନ ଯାଞ୍ଚ ଲାଗି ବିଭାଗ ସ୍ତରଥି ଗଠିତ ଯାଞ୍ଚ କମିଟି ଆର୍ ମାତୃ କମିଟି ତରଫ ସବୁବେଳେ ପରୀକ୍ଷଣ କରାଯାଉଛି। ସାରା ରାଇଜେ ଛତୁଆର ମାନ ଆଉ ଗୁଣ ଯାଞ୍ଚ ଲାଗି ପଦକ୍ଷେପ ନିଆଯିବା, ଯାଞ୍ଚ ରିପୋର୍ଟ ଗୃହନ ଉପସ୍ଥାପନ କରାଯିବା ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍। ରାଇଜେ 195ଟା ବିଚାରପତି ପଦବୀ ଖାଲି ପଡ଼ିଛେ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ବିଧାନସଭାର ଆଜି ଏ ବାବଦ ପ୍ରଶ୍ନର ଉତ୍ତର ଦେଇକରି ସେ କହିଛନ୍ତି ଯେ ସୁପ୍ରିମକୋର୍ଟ ଆର୍ ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ଆଧାରଥି ଏହି ପଦବୀମାନଙ୍କୁ ଖୁବ୍ ଜଲ୍ଦି ପୂରଣ କରାଯିବା। ସମ୍ଭଲପୁର ମାଝିପାଲିଠାରେ ଥିବା ଅଗ୍ନିଶମ ବିଭାଗ ରେଞ୍ଜ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କର ଆଜି ଆକସ୍ମିତ ମୃତ୍ୟୁ ହୋଇଯାଇଛି। ଏହି କର୍ମଚାରୀ ଜଣଙ୍କ ମାଝିପାଲିରେ କାର୍ଯ୍ୟାଳୟ ଥିବାର ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ସାଙ୍ଗେ ସାଙ୍ଗେ ଜିଲ୍ଲା ହସ୍କିଟାଲକେ ନିଆଯାଇଥିଲେ ଭିଲ୍ ସେନ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍। 1992 ମସିହାଠାରୁ ଏପ୍ତକ୍ ବିଷାକ୍ତ ମଦ ପିଇକରି ହୋଇଥିବା ମୃତ୍ୟୁ ସଂଖ୍ୟା 231 ହୋଇଛି ବୋଲି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ବିଧାନସଭାର ଏ ବାବଦ ପ୍ରଶ୍ନର ଉତ୍ତର ଦେଇକରି ସେ କହିଛନ୍ତି ଯେ 1992 ମସିହାଥି କଟକନ ସବୁନ ଅଏତ୍କା 134 ଜଣ ଆଉ 2012 ମସିହାଥି ଭୁବନେଶ୍ୱର ଉପକଣ୍ଠ ଟୁକ୍ଲିପୋଡ଼ାନ 41 ଜଣଙ୍କର ଜୀବନ ଯାଇଥିଲା। ବୌଦ୍ଧ ଜିଲ୍ଲା ମନମୁଣ୍ଡା ପଞ୍ଚାୟତର ଯୋଗୀପଦର ଗାଁ ଜଣ୍ଡିସ୍ ରୋଗ ଚାବା ଋତୁରୁ ସ୍ୱାସ୍ଥ୍ୟ ବିଭାଗର ଗୋଟିଏ ଟିମ୍ ଆଜି ଗାଁକେ ଆସିଥିଲେ। ବୌଦ୍ଧ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଜୟକୃଷ୍ଣ ମିଶ୍ରଙ୍କ ନେତୃତ୍ୱଥି ଆସିଥିବା ଏହି ଟିମ୍ ଗାଁ ପହଞ୍ଚକରି ଲୋକର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ପରୀକ୍ଷା ହେତୁ ଜଣ୍ଡିସ୍ ରୋଗଥି 5 ଜଣ ପୁରୁଣା ରୋଗୀ ଆର୍ 5 ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍। ଏତାର ସହିତ ଏହି ଟିମ୍ ଗାଁର ପିଇବାର ପାଣି ଲାଗି ବ୍ୟବହାର ହେଉଥିବାର ବନ୍ଦ କୁଆଁ ଆର୍ ନଲକୁଆର ପାଣିର ନମୁନା ସଂଗ୍ରହ କରିଛନ୍। ପଶ୍ଚିମ କେନ୍ଦ୍ରୀୟ ଆଉ ଇତାକେ ଲାଗି କରିଥିବା ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ରପ୍ରଦେଶ ଆଉ ଦକ୍ଷିଣ ଓଡ଼ିଶା ଉପକୂଳ ଉପରେ ହୋଇଥିବା ଲଘୁଚାପ ଆଜି ସକାଳେ ଅବପାତଥି ପରିଣତ ହୋଇଛି। ଏତାର ପ୍ରଭାବଥି ଆଇବା 3 ଦିନ ତକ୍ ରାଜ୍ୟର ବହୁତ ଜାଗାନ ବର୍ଷା ହେବା। ଆଇବା କାଲି କଳାହାଣ୍ଡି, ନୂଆପଡ଼ା, ମାଲକାନଗିରି, କୋରାପୁଟ ଆର୍ ନବରଙ୍ଗପୁର ଜିଲ୍ଲାନ ଜବର ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସୂଚନା ମିଳିଛି। ମହିଳା ଆଉ ଛୁଆମାନଙ୍କର ସୁରକ୍ଷା ଦିଗରେ ଥିବା ଆଇନକେ ଅୟତ୍କା କ୍ରିୟାଶୀଲ କରିବାର ଉପରେ ଜୋର୍ ଦେଲେ ପ୍ରଧାନମନ୍ତ୍ରୀ। ସ୍ୱାୟତ୍ତ ଶାସନ ଦିବସ ଅବସରରେ ରାଜ୍ୟର 30ଟା ଜିଲ୍ଲାର 481ଟା ଭିନ୍ ଭିନ୍ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଆର୍ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ରାଇଜେ ପିଏମ୍ ଉଷା ଯୋଜନା ଲାଗୁ କରିବାରକେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଆର୍ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଭିତରେ ସ୍ୱାକ୍ଷରିତ ହେଲା ଚୁକ୍ତିପତ୍ର ଆଉ ମହିଳାମାନଙ୍କର ଉପରେ ଅତ୍ୟାଚାର ଆର୍ ଅପରାଧ କରୁଥିବା ଲୋକର ବିରୋଧନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାରକେ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ଆଜି ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।